ଶୁଣେ, ମୋ ନାଁ ରଞ୍ଜୁଲତା ସାହୁ, ମୁଁ 7 ନମ୍ବର ୱାର୍ଡ FIR କଲୋନୀ ରେ ରହୁଛି। ଆମ କଲୋନୀକୁ ସବୁଦିନ ଅଳିଆ ଗାଡି ଆସୁଛି, ଆଉ ଆମେ ଅଳିଆ ନେଇକିରି ଦୁଆର ମୁହଁରେ ରଖି ଦଉଛୁ। ସେ ଅଲଗା ଅଲଗା କରିକିରି ଓଦା ଶୁଖିଲା ଅଳିଆ 2ଟା ଯାକ ନେଇକିରି ଯାଉଛନ୍ତି, ଆଉ ଆମକୁ ସେମାନେ ଭଲ ସର୍ଭିସ ବି ଦଉଛନ୍ତି। ଆଉ ପ୍ରତ୍ୟେକ ଦିନ ଆମ ରାସ୍ତା ସବୁଦିନ ସଫା ବି ହଉଛି। ଜଣେ ସ୍ତ୍ରୀ ଲୋକ ଆସୁଛନ୍ତି, ସବୁଦିନ ସଫା ଓଳାଓଳି କରିକି ପରିଷ୍କାର ରଖୁଛନ୍ତି, ଆଉ ଆମ କଲୋନୀଟା ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଛି। ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ।